ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସହ ସାକ୍ଷାତ ଆଲୋଚନା କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। 2022 ମସିହା ନିମନ୍ତେ ଆଜି 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସକାଳ 8ଟାରୁ ଆରମ୍ଭ ହେବ ମତଗଣନା। ଶରୀର ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ପାଇବେ ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଫକୋନ୍। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସହ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଡକ୍ଟର ମୁଇଜୁଙ୍କ ସମ୍ମାନରେ ନୈଶଭୋଜିର ଆୟୋଜନ କରିଥିଲେ। ଉଭୟ ନେତା ଭାରତ ମାଳଦ୍ୱୀପ ଦ୍ୱିପକ୍ଷୀୟ ସମ୍ପର୍କ ସମୀକ୍ଷା କରିବା ସହ ଏହାକୁ ଆହୁରି ଆଗକୁ ନେବା ଲାଗି ପ୍ରତିବଦ୍ଧତା ଦୋହରାଇଥିଲେ। ରାଷ୍ଟ୍ରପତି କହିଛନ୍ତି ମାଳଦ୍ୱୀପ ପ୍ରଥମେ ପଡ଼ୋଶୀ ନୀତି ଅନୁଯାୟୀ ଭାରତର ଅତ୍ୟନ୍ତ ନିକଟତର। ବୈଠକ ସମୟରେ ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ ଏବଂ ଶ୍ରୀ ମୁଇଜୁ ସମ୍ବନ୍ଧ ଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସମଦୃଷ୍ଟିକୋଣ ରହିଥିବା ପ୍ରକାଶ କରିଥିଲେ। ଭାରତ ମାଳଦ୍ୱୀପକୁ 40 କୋଟି ଆମେରିକୀୟ ଡଲାର ସହାୟତା ପ୍ରଦାନ କରିଛି। ଏଥିସହିତ 3000 କୋଟି ଟଙ୍କା ମୁଦ୍ରା ବିନିମୟ ବୁଝାମଣାପତ୍ର ମାଳଦ୍ୱୀପ ସହ ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୈଜୁଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମୁଦ୍ରା ବିନିମୟ ନିମନ୍ତେ ଉଭୟ ଦେଶ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ, ଯାହାଦ୍ୱାରା ଦୁର୍ନୀତି ରୋକିବାରେ ସହଯୋଗ ମିଳିପାରିବ। ଏହାଛଡ଼ା ମାଳଦ୍ୱୀପର ନ୍ୟାୟିକ ଅଧିକାରୀ ଓ କ୍ରୀଡ଼ା ଏବଂ ଯୁବ ବ୍ୟାପାର ଅଧିକାରୀଙ୍କ ନିମନ୍ତେ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ସମ୍ପର୍କିତ 2ଟି ବୁଝାମଣାପତ୍ରର ଅବଧି ବୃଦ୍ଧି କରାଯାଇଥିଲା। ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଭାଗିତା କ୍ଷେତ୍ରରେ ଉଭୟ ଦେଶ ରଣନୈତିକ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମୋଇଜୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦୁଇ ଦେଶର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ସଫଳ ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନିମନ୍ତେ ଦୂରଦୃଷ୍ଟି ସମ୍ପନ୍ନ ନୀତି କାର୍ଯ୍ୟକାରୀ ଲାଗି ଉଭୟ ଦେଶ ରାଜି ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 2022 ମସିହା ନିମନ୍ତେ 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ସ୍ୱରୂପ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ରାଷ୍ଟ୍ରପତି ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିବେ। କନ୍ନଡ଼ ଚଳଚ୍ଚିତ୍ର କନ୍ତାରାରେ ଶ୍ରେଷ୍ଠ ଅଭିନୟ ପାଇଁ ରିଷଭ ସେଠୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ। ସେହିପରି ତାମିଲ ଚଳଚ୍ଚିତ୍ର ତିରୁଚିତ୍ରାମ୍ବଲମ୍ ପାଇଁ ନିତ୍ୟା ମେନନ୍ ଏବଂ ଗୁଜରାଟୀ ଚଳଚ୍ଚିତ୍ର କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ଉପରେ ଆଧାରିତ ସର୍ବଶ୍ରେଷ୍ଠ ପୁସ୍ତକ ପୁରସ୍କାର ଅନିରୁଦ୍ଧ ଭଟ୍ଟାଚାର୍ଯ୍ୟ ଏବଂ ପାର୍ଥିବ ଧରଙ୍କୁ ସେମାନଙ୍କ ପୁସ୍ତକ କିଶୋର କୁମାର ଦ ଅଲ୍ଟିମେଟ୍ ବାୟୋଗ୍ରାଫି ପାଇଁ ମିଳିବ। ସେହିପରି ମାଲାୟାଲମ୍ ଚଳଚ୍ଚିତ୍ର ଆଟମ୍କୁ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ଏବଂ ସୁରଜ ବଡ଼ଜାତ୍ୟାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଫିଚର ଫିଲ୍ମ ଶ୍ରେଣୀରେ ଗୁଲମୋହରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଏବଂ ଅଣ ଫିଚର ଫିଲ୍ମ ବର୍ଗରେ ହରିୟାଣା ଚଳଚ୍ଚିତ୍ର ଫୌଜାକୁ ସର୍ବଶ୍ରେଷ୍ଠ ଗୀତ ଭାବେ ପୁରସ୍କୃତ କରାଯିବ। ସଙ୍ଗୀତ ବର୍ଗରେ ଅରିଜିତ୍ ସିଂଙ୍କୁ ସର୍ବଶ୍ରେଷ୍ଠ ପୁରୁଷ ପାର୍ଶ୍ୱ ଗାୟକ ଏବଂ ବମ୍ବେ ଜୟଶ୍ରୀଙ୍କୁ ସର୍ବଶ୍ରେଷ୍ଠ ଗାୟିକା ଭାବେ ପୁରସ୍କାର ଦିଆଯିବ। ଚଳଚ୍ଚିତ୍ର ଜଗତକୁ ଅବଦାନ ପାଇଁ ପୋନିଇନ୍ ସେଲଭାନ୍ ପ୍ରଥମ ଭାଗ, କେଜିଏଫ୍ 2, ବ୍ରହ୍ମାସ୍ତ୍ର, ଅପରାଜିତ, ଏମୁଥି ପୁଥି, କାବେରୀ ଅନ୍ତର୍ଧ୍ୟାନ, ଦମନ ଏବଂ ବାଗି ଦି ଧି ଚଳଚ୍ଚିତ୍ରକୁ ମଧ୍ୟ ସମ୍ମାନିତ କରାଯିବ। ଆୟକର ଅଧିନିୟମ 1961ର ସମୀକ୍ଷା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଏକ ବିଭାଗୀୟ କମିଟି ଗଠନ କରିଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କମିଟି ଆୟକର ଅଧିନିୟମ 1961କୁ ସରଳ, ସ୍ୱଷ୍ଟ ଏବଂ ସଂକ୍ଷିପ୍ତ କରିବ। ଏହାଦ୍ୱାରା ସୃଷ୍ଟି ହେଉଥିବା ବିବାଦ ଏବଂ ନ୍ୟାୟିକ ମତଭେଦ ହ୍ରାସ କରାଯାଇପାରିବ। ସୂଚନା ମୁତାବକ କରଦାତାମାନଙ୍କୁ ଏହି ଅଧିନିୟମର ସରଳୀକରଣ ଲାଭ ଦେବ। ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପକ୍ଷ, ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କଠାରୁ ଏ ସମ୍ପର୍କରେ ମତାମତ ଆହ୍ୱାନ କରାଯାଇଛି। ଆଗ୍ରହୀ ବ୍ୟକ୍ତି ଇ ଫାଇଲିଂ ପୋର୍ଟାଲରେ ନିଜର ମତାମତ ଦେଇପାରିବେ। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନର ଆଜି ସକାଳ 8ଟାରୁ ମତଗଣନା ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା ଫଳାଫଳ ମିଳିବାର ସମ୍ଭାବନା ରହିଛି। ପ୍ରଥମେ ପୋଷ୍ଟାଲ ବ୍ୟାଲେଟ୍ ଗଣନା କରାଯିବ। ଭୋଟ୍ ଗଣନା କାର୍ଯ୍ୟ ସ୍ୱଚ୍ଛ ଏବଂ ସୁରକ୍ଷିତ ଭାବେ କରିବା ଲାଗି ନିର୍ବାଚନ ଆୟୋଗ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ ECI.gov.inରେ ଭୋଟ୍ ଗଣତି ସମ୍ପର୍କିତ ସୂଚନା ମିଳିପାରିବ। ମତଗଣନା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାମ୍ମୁ କାଶ୍ମୀରରେ 873 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଆଜି ନିର୍ଦ୍ଧାରଣ ହେବ। କେନ୍ଦ୍ରଶାସିତ ପ୍ରଦେଶରେ 28 ମତଗଣନା କେନ୍ଦ୍ର କରାଯାଇଛି। କାଶ୍ମୀରରେ ଶ୍ରୀନଗର, ବଡ଼ଗାଓଁ, ଗନ୍ଦରବଲ, ବାନ୍ଦିପୋରା, ବାରାମୁଲା, କୁପୁୱାଡ଼ା, ସୋପିଆ, କୁଲଗାମ, ପୁଲୱାମା ଏବଂ ଅନନ୍ତନାଗରେ 10 ମତଗଣନା କେନ୍ଦ୍ର ସ୍ଥାପନ କରାଯାଇଛି। ଗତ ମାସ 18 ଏବଂ 25 ଓ ଚଳିତ ମାସ 1 ତାରିଖରେ 3 ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର 9 ବିଧାନସଭା ଆସନ ଲାଗି ମତଦାନ ହୋଇଥିଲା। ହରିୟାଣାରେ ଭୋଟ୍ ଗଣତି ଲାଗି 22 ଜିଲ୍ଲାରେ 9 ମତଗଣନା କେନ୍ଦ୍ର କରାଯାଇଛି। ହରିୟାଣାର 9 ବିଧାନସଭା ଆସନ ପାଇଁ ଚଳିତ ମାସ 5 ତାରିଖରେ ମତଦାନ ହୋଇଥିଲା। ଶରୀରର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭକୁନ୍ ନୋବେଲ ପୁରସ୍କାର ପାଇବେ। ଗତକାଲି ନୋବେଲ କମିଟି ଏହି ବିଷୟ ଘୋଷଣା କରିଛି। ମାଇକ୍ରୋ ଆର୍ଏନ୍ଏର ଆବିଷ୍କାର ଏବଂ ପୋଷ୍ଟ ଟ୍ରାନ୍ସକ୍ରିପ୍ସନାଲ ଜିନ୍ ପରିଚାଳନା କ୍ଷେତ୍ରରେ ଏହାର ଭୂମିକା ନିମନ୍ତେ ଉଭୟଙ୍କୁ ଏହି ପୁରସ୍କାର ମିଳିବ। ମାଇକ୍ରୋ ଆର୍ଏନ୍ ହେଉଛି ଏକ ମୌଳିକ ସିଦ୍ଧାନ୍ତ ଯାହା ଜିନ୍ର ଗତିବିଧି କିଭଳି ନିୟନ୍ତ୍ରଣ କରାଯାଇପାରିବ ତାହା ସ୍ଥିର କରିଥାଏ। ଉଭୟ ବିଜେତାଙ୍କୁ $11 ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ। ଆଜି ପଦାର୍ଥ ବିଜ୍ଞାନ ଏବଂ ଆସନ୍ତାକାଲି ରସାୟନ ବିଜ୍ଞାନ ନିମନ୍ତେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ। ବନ ଅଧିକାର ଅଧିନିୟମ ଏବଂ ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ ବିସ୍ତାର ଅଧିନିୟମ ସମ୍ପର୍କରେ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ 2-ଦିନିଆ ରାଷ୍ଟ୍ରୀୟ କର୍ମଶାଳା ଆଜିଠାରୁ ଆରମ୍ଭ ହେଉଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ମିଳିତ ଭାବେ ଜବଲପୁରଠାରେ ଏହି କର୍ମଶାଳା ଆୟୋଜନ କରୁଛନ୍ତି। ଜନଜାତି ସମ୍ପ୍ରଦାୟ, ଜିଲ୍ଲାସ୍ତରୀୟ ସମିତି, ସବ୍ଡିଭିଜନ ସ୍ତରୀୟ ସମିତି ଏବଂ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଏହି ଅଧିନିୟମ ବିଷୟରେ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯିବ, ଫଳରେ ତୃଣମୂଳ ସ୍ତରରେ ଉଭୟ ଅଧିନିୟମକୁ ସଫଳ ଭାବରେ କାର୍ଯ୍ୟକାରୀ କରାଯାଇପାରିବ। ଏହି କର୍ମଶାଳାରେ 21 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 150 ଜଣ ପ୍ରତିନିଧିଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ସ୍ତରର ପ୍ରମୁଖ ପ୍ରଶିକ୍ଷକମାନେ ଭାଗ ନେବେ। ଯକ୍ଷ୍ମା ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ସମ୍ପର୍କୀୟମାନଙ୍କ ଲାଗି ଅଧିକ ପୋଷଣ ଉପଲବ୍ଧ କରାଇବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜିପି ନଡ୍ଡା ଅନେକଗୁଡ଼ିଏ ପଦକ୍ଷେପ ଘୋଷଣା କରିଛନ୍ତି। ଦେଶରୁ ଯକ୍ଷ୍ମା ମୂଳୋତ୍ପାଟନ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ନଡ୍ଡା କହିଛନ୍ତି, ପୋଷଣ ଯୋଜନା ଅଧୀନରେ ସମସ୍ତ ଯକ୍ଷ୍ମା ରୋଗୀଙ୍କ ପାଇଁ ଚିକିତ୍ସା ସମୟରେ ମାସିକ ପୋଷଣ ସହାୟତା 500 ଟଙ୍କାରୁ 1,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ସରକାର 18.5%ରୁ କମ୍ BMI ଥିବା ରୋଗୀଙ୍କ ଲାଗି ଅଧିକ ପୋଷଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ସରକାର ରୋଗୀଙ୍କ ପରିବାରବର୍ଗଙ୍କୁ ଏଥିରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିକ୍ଷୟ ମିତ୍ରର ପରିସର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିକ୍ଷୟ ପୋଷଣ ଯୋଜନାରେ ପୋଷଣ ସହାୟତା ଅର୍ଥ 3,000-6,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଏ'ର ଏହି ମ୍ୟାଚ୍ ସାରଜା କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଉଭୟ ଟିମ୍ ସେମାନଙ୍କର ପ୍ରଥମ ମ୍ୟାଚ୍ ଜିତିସାରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି T20 କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:00ରେ ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ମ୍ୟାଚ୍ ଖେଳିବ। 3 ମ୍ୟାଚ୍ ବିଶିଷ୍ଟ T20 କ୍ରିକେଟ୍ ଶୃଙ୍ଖଳାରେ ଭାରତ ଗୋଟିଏ ମ୍ୟାଚ୍ରେ ବିଜୟ ଲାଭ କରି 1-0 ଆଗରେ ଅଛି। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସହ ସାକ୍ଷାତ ଆଲୋଚନା କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। 2022 ନିମନ୍ତେ ଆଜି 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସକାଳ 8ଟାରୁ ଆରମ୍ଭ ହେବ ମତଗଣନା। ଶରୀର ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ପାଇବେ ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭକୁନ୍। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।